ଆସିଛି ବସନ୍ତ ବହେ ମଳୟବା ଶ୍ରୀ ପଞ୍ଚମୀରେ ଆସୁଅଛନ୍ତି ମା ସବୁଆଡ଼େ ଫୁଲ ଫୁଟି ବାସ ଚହଟେ ବିଣା ପାଣି ସରସ୍ୱତୀ ବିଜୟ ପିଠେ ଜ୍ଞାନର ଝରଣା ମା ବୁଦ୍ଧିର ସିନ୍ଧୁ ଦେବନର ମାଗୁଛନ୍ତି କରୁଣା ବିନ୍ଦୁ ହଁ କରୁଣା ବିନ୍ଦୁ ଧଳା ପଦ୍ମ ଫୁଲକୁ ଧଳା ପାଟ ଲୁଗା ବରଫ ପରି ସ୍ତ୍ରୀ ଅଙ୍ଗ ପାଉଛି ଶୋଭା ହାତରେ ସୋହଇ ବିଣା ହଂସ ବାହନ ଚନ୍ଦ୍ର କିରଣ ପରାଏ ଅଙ୍ଗ ବରଣ ଅଜ୍ଞାନ ଅନ୍ଧାରେ ବୁଡ଼ିଥିଲା ଜଗତ ଜ୍ଞାନ ଦୀପ ଜଳାଇ ମାଗିଲେ ପ୍ରକାଶ ପଶୁ ପକ୍ଷୀ ଜୀବ ଜନ୍ତୁ ନର ବାନର ସଭିଙ୍କୁ ଜ୍ଞାନ ମିଳିଛି କୃପା ତାଙ୍କର ହଁ କୃପା ତାଙ୍କର ବ୍ରହ୍ମାଙ୍କ ନନ୍ଦିନୀ ବିଷ୍ଣୁ ମନ ମୋହିନୀ ବାକ୍ୟ ଦେବୀ ସରସ୍ୱତୀ ଭାଗବାଦିନୀ ତାଙ୍କ ଯୋଗୁଁ ବ୍ରହ୍ମା ସୃଷ୍ଟି ନିର୍ମାଣ କଲେ ତାଙ୍କ ଯୋଗୁଁ ବିଷ୍ଣୁ ସୃଷ୍ଟି ପାଳନ କଲେ ସମସ୍ତ କର୍ମ ମୂଳରେ ରହିଛି ଜ୍ଞାନ ଜ୍ଞାନ ଦେବୀ ସରସ୍ୱତୀ ମୂଳ କାରଣ ତାଙ୍କର ମହିମା ଘୋଷୁ ଅଛି ଜଗତ ଦେବନାଗନର କରନ୍ତି ଦଣ୍ଡବତ କରନ୍ତି ଦଣ୍ଡବତ ଗଙ୍ଗା ଯମୁନା ଓ ସରସ୍ୱତୀ ମିଳନ ତ୍ରିବେଣୀ ସଙ୍ଗମ ଅତି ପବିତ୍ର ସ୍ଥାନ ମାତା ସରସ୍ୱତୀ ନଦୀ ରୂପେ ବହିଲେ ଜ୍ଞାନଧାରାରେ ପୃଥିବୀକୁ ଧନ୍ୟ କରିଲେ ତାଙ୍କରି କୂଳରେ ଆର୍ଯ୍ୟ ଋଷି ସକଳ ବେଦମନ୍ତ୍ର ପାଇ ହେଲେ ଜ୍ଞାନୀ ପ୍ରବଳ ବଡ କବି କାଳିଦାସ ଥିଲେ ଟି ମୂର୍ଖ ମା ସରସ୍ୱତୀ ହୋଇଲେ ସାହା ପକ୍ଷ ହୋଇଲେ ସାହା ପକ୍ଷ ଜ୍ଞାନରେ ସେ ସାରା ଜଗତକୁ ଜିଣିଲେ ଦୁନିଆରେ ତାହାଙ୍କୁ ସମସ୍ତେ ଜାଣିଲେ ମଣିଷ ଭିତରେ ଜଡ଼ତା ମୂର୍ଖ ଦୋଷ ହରି ନେଉଛନ୍ତି ମା ହୋଇ ସନ୍ତୋଷ ଧନ ଥାଉ ଜନ ଥାଉ ଥାଉ ସମ୍ପତ୍ତି ଜ୍ଞାନ ନଥିଲେ ମିଳିବ ନାହିଁ ଶାନ୍ତି କୀଟ ଠାରେ ଜ୍ଞାନ ବ୍ରହ୍ମ ଠାରେ ବିଜ୍ଞାନ କୀଟରୁ ବ୍ରହ୍ମ ଯାଏ ମାଙ୍କ ଅବସ୍ଥାନ ମାଙ୍କ ଅବସ୍ଥାନ ଶିଳ୍ପୀ ହୋଇଥାଉ କି ଅବା କଳାକାର ସରସ୍ୱତୀଙ୍କ କୃପାରେ ହୁଏ ସଫଳ ବାଦ୍ୟ ସଙ୍ଗୀତ ନୃତ୍ୟରେ ଅଭିନୟରେ ଆଦ୍ୟ ପୂଜ୍ୟ ସରସ୍ୱତୀ ଭକ୍ତି ଭରେ ବିଦ୍ୟାର୍ଥୀ ବାଳକ ବାଳିକା ଗଣ ମିଳି ମାଙ୍କ ବନ୍ଦନା ଗାଇ କରନ୍ତି ଅଳି ଚାଟଶାଳୀରେ ପିଲାଏ ଛୁଅନ୍ତି ଖଡ଼ି ପୁଷ୍ପାଞ୍ଜଳି ଦିଅନ୍ତି ପାଦ ତଳେ ପଡ଼ି ପାଦ ତଳେ ପଡ଼ି ମାଙ୍କର ସବୁ ଶୁଭ୍ର ସ୍ୱଚ୍ଛ ଡଇ ନିର୍ମଳ ଜ୍ଞାନ ଦିଅନ୍ତି ମା ଦୟା ବହି ବରଷକର ଅପେକ୍ଷା ଶେଷ ହୋଇବ ମାଙ୍କର ଦର୍ଶନ ଭକ୍ତ ପାଇବ ମାଙ୍କର ହସ୍ତେ ବିଣା ପୁସ୍ତକ ଶୋଭା ଚଉଦିକେ ଖେଳି ଯାଏ ଅଙ୍ଗର ଆଭା ସେଇ ଶାରଦା ବରଦା ବାଣୀ ଭାରତୀ ତାଙ୍କର ଶ୍ରୀ ଚରଣରେ କୋଟି ପ୍ରଣତି ମା କୋଟି ପ୍ରଣତି ମାଟିର ମୂରତି କି ଅବାଧା ତୁ ମୂର୍ତ୍ତି ଫଟୋ ଚିତ୍ର ରୂପେ ବିଜୟ ସରସ୍ୱତୀ ନାନା ରୂପ ଧରି ନାନା ସ୍ଥାନେ ଅଛନ୍ତି ସୂକ୍ଷ୍ମ ରୂପେ ସବୁରି ହୃଦୟ ରହନ୍ତି ଜ୍ଞାନର ଚକ୍ଷୁ ଫିଟାଇ ଦିଅନ୍ତି ମା ଭକ୍ତି କଲେ ସବୁବେଳେ ହୁଅନ୍ତି ସାହା ବିଜ୍ଞାନ ବାଣିଜ୍ୟ କଳା ନାନାଦି ଶାସ୍ତ୍ର ସରସ୍ୱତୀ କୃପା ବଳେ ହୁଏ ଆୟତ ହଁ ହୁଏ ଆୟତ କଷ୍ଟ ଲାଗୁଥିଲେ ପାଠ ଏତିକି କର ମନ ଧ୍ୟାନ ଦେଇ ମାଙ୍କୁ ସ୍ତୁତି କର ଅଳପ ଦିନରେ କଟିଯିବ ମୂର୍ଖତା ମା ଦୟାରେ ହୋଇବ ଜଗତ ଜିତା ବିଶ୍ୱକର୍ମା ଗଢ଼ିଲେ ଏ ସାରା ଜଗତ ଜ୍ଞାନ ରୂପିଣୀ ମାଙ୍କର ତହିଁରେ ହାତ ବାଦ୍ୟ ବଜାନ୍ତି ଗନ୍ଧର୍ବ ଅପ୍ସରା ନାଚେ ନାରଦ ବିଣା ବାନ୍ତି ଡମ୍ବରୁ ବାଜେ ହଁ ଡମ୍ବରୁ ବାଜେ ବଇଁଶୀର ସ୍ୱର ବିବାହ ସାହା ନାଇଁ ଧ୍ୱନି ରୂପେ ସରସ୍ୱତୀ ଅଛନ୍ତି ତହିଁ ଆକାଶ ପାତାଳ ଭୂମି ତିନି ଭୁବନ ସରସ୍ୱତୀଙ୍କର ଜ୍ୟୋତି ଜ୍ଞାନ ରୂପେଣ ସେହି ସର୍ବଶକ୍ତିର ଆଦି କାରଣ ବିନୟରେ ବନ୍ଧୁ ଅଛୁ ତାଙ୍କ ଚରଣ ବାଳକ ବାଳିକା ଯୁବା ବୃଦ୍ଧ ମଣିଷ ସମସ୍ତଙ୍କୁ ଦିଅ ମା ତୁମ ଆଶିଷ ଦିଅ ତୁମ ଆଶିଷ ଉଡ଼ୁଥାଉ ସରସ୍ୱତୀଙ୍କ ଜୟ ବାଣା ପାଦ ତଳେ ଭକତିରେ କରେ ପ୍ରାର୍ଥନା